ଆଜିକାଲି କରିତର ହାବ କ୍ଲୋଜ୍ ଟିକେ ହୁଅନ୍ତୁ କି କରନ୍ତୁ।